ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଆସାମରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ, ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ କ୍ରିୟୁ 10 ଅଭିଯାନ ଆରମ୍ଭ, ଆଜି ପାଳନ କରାଯାଉଛି ବିଶ୍ୱ ଖାଉଟି ଅଧିକାର ଦିବସ, ମାର୍କ କାର୍ନେ କାନାଡ଼ାର ନୂତନ ପ୍ରଧାନମନ୍ତ୍ରୀ ଭାବେ କଲେ ଶପଥ ଗ୍ରହଣ, ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଆସାମରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଶ୍ରୀ ଶାହା ଗତକାଲି ଜୋରହାଟ ବିମାନ ବନ୍ଦରରେ ପହଞ୍ଚିବା ପରେ ସନ୍ଧ୍ୟାରେ ଗୋଲାଘାଟରେ ପହଞ୍ଚିଥିଲେ। ଆଜି ସକାଳେ ଶ୍ରୀ ଶାହା ମିଜୋରାମ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଅତ୍ୟାଧୁନିକ ପୁଲିସ୍ ଏକାଡେମୀର ଉଦ୍ଘାଟନ କରିବେ। ଅପରାହ୍ନରେ ସେ ଆଇଜଲରେ ଆସାମ ରାଇଫଲ ପ୍ରତିଷ୍ଠାନଗୁଡ଼ିକୁ ଜୋଖା ୱାସଙ୍କୁ ସ୍ଥାନାନ୍ତର ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଶ୍ରୀ ଶାହା ଗୁଆହାଟୀରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶାହା କୋକ୍ରାଝର ଜିଲ୍ଲାର ଡୋଟମାଠାରେ ବୋଡୋ ଛାତ୍ର ସଂସଦର 57ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରିବେ। ନୂଆଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ ଶାହା ସେହିଦିନ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ। ରେଳବାଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ଗସ୍ତରେ ଚେନ୍ନାଇରେ ପହଞ୍ଚିବେ। ତିରୁଭାଲୁରଠାରେ ଜେଟ୍ୱାର୍କ ଇଲେକ୍ଟ୍ରୋନିକ୍ସର ନବନିର୍ମିତ କ୍ୟାମ୍ପସ୍କୁ ଶ୍ରୀ ବୈଷ୍ଣବ ଉଦ୍ଘାଟନ କରିବେ। ଥାଇୟୁର୍ସ୍ଥିତ ଆଇଆଇଟି କ୍ୟାମ୍ପସ୍ରେ ସେ ପ୍ରଯୁକ୍ତି ବିଦ୍ୟା ବୈଷୟିକ ବିଶେଷଜ୍ଞ ଟିମ୍ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଗତ 9 ମାସ ଧରି ଅଟକି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ଏକ୍ସ ଏବଂ ନାସା ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଗତକାଲି ରାତିରେ କ୍ରିୟୁ 10 ଅଭିଯାନରେ ଏକ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟକୁ ମହାକାଶକୁ ପଠାଯାଇଛି। ଏହି ଅଭିଯାନରେ 4 ଜଣ କ୍ରିୟୁ ସଦସ୍ୟଙ୍କୁ ପଠାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମହାକାଶରେ ପହଞ୍ଚିବା ପରେ 9 ମାସ ଧରି ଆଇଏସ୍ଏସ୍ରେ ଫସି ରହିଛନ୍ତି। ସେମାନେ ସେଠାରେ ମାତ୍ର 1 ସପ୍ତାହ ରହିବାର ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତକାଲି ଏହି ଅଭିଯାନ ପୂର୍ବରୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍ ନାସାର ସ୍ପେସ୍ ଏକ୍ସ କ୍ରିୟୁ 10 ଅଭିଯାନକୁ ସମର୍ଥନ ଜଣାଇ ଏକ ଭିଡ଼ିଓ ବାର୍ତ୍ତା ଶେୟାର କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଆଜି ଦେଶର ସବୁଆଡ଼େ ହୋଲି ପର୍ବ ପାଳନ ହେଉଥିବା ସତ୍ତ୍ୱେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଜି ହିନ୍ଦୀ କୋର୍ ଏବଂ ଇଲେକ୍ଟିଭ୍ ବିଷୟ ପରୀକ୍ଷା କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେଇ ନପାରିବେ, ତେବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ସ୍ୱାପ୍ କାର୍ଯ୍ୟ ଦ୍ୱାରା ଚଳିତ ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 15.26 ବିଲିୟନ୍ ଡଲାର ବୃଦ୍ଧି ପାଇ 653.96 ବିଲିୟନ୍ ଡଲାରକୁ ପହଞ୍ଚିଛି। ଆର୍ବିଆଇ ଦ୍ୱାରା ପ୍ରକାଶିତ ସାପ୍ତାହିକ ପରିସଂଖ୍ୟାନ ରିପୋର୍ଟ ଅନୁସାରେ ବୈଦେଶିକ ମୁଦ୍ରା ଭଣ୍ଡାରର ଏକ ପ୍ରମୁଖ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି 13.93 ବିଲିୟନ୍ ଡଲାରରୁ ଅଧିକ ବୃଦ୍ଧି ପାଇ 557.28 ବିଲିୟନ୍ ଡଲାରରୁ ଅଧିକ ହୋଇଛି। ସେହିପରି ଗତ ସପ୍ତାହରେ ସୁନା ଭଣ୍ଡାର 1 ବିଲିୟନ୍ ଡଲାରରୁ ବୃଦ୍ଧି ପାଇ 74.32 ବିଲିୟନ୍ ଡଲାରରୁ ଅଧିକ ହୋଇଛି। ଏତଦ୍ବ୍ୟତୀତ ସ୍ୱତନ୍ତ୍ର ଡ୍ରଇଂ ରାଇଟ୍ସ 212 ନିୟୁତ ଡଲାର ବୃଦ୍ଧି ପାଇ 18.21 ବିଲିୟନ୍ ଡଲାରରେ ପହଞ୍ଚିବା ସହ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିତି 69 ନିୟୁତ ଡଲାର ବୃଦ୍ଧି ପାଇ 4.14 ବିଲିୟନ୍ ଡଲାରରୁ ଅଧିକ ହୋଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି। ବିଶ୍ୱ ଖାଉଟି ଅଧିକାର ଦିବସ ଆଜି ପାଳନ କରାଯାଉଛି। ପ୍ରତିବର୍ଷ ମାର୍ଚ୍ଚ ମାସ 15 ତାରିଖ ଦିନ ଖାଉଟିମାନଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଖାଉଟି ଅଧିକାର ଦିବସର ବାର୍ତ୍ତା ରହିଛି, ସ୍ଥାୟୀ ଜୀବନଶୈଳୀ ପାଇଁ ଆବଶ୍ୟକ ପରିବର୍ତ୍ତନ। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଖାଉଟିମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜାଗୋ ଗ୍ରାହକ ଜାଗୋ କାର୍ଯ୍ୟକ୍ରମ ଅଧୀନରେ ଖାଉଟିମାନଙ୍କୁ ସଚେତନ କରାଯାଉଛି। ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ ମାର୍କ କାର୍ନେ କାନାଡ଼ାର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। 68 ବର୍ଷ ବୟସ୍କ କାର୍ନେ 9 ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗଭର୍ଣ୍ଣର ଜେନେରାଲ୍ ମାରି ସିମନ୍ ଗତକାଲି ଓଟାୱାଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ନୂତନ ପ୍ରଧାନମନ୍ତ୍ରୀ କାର୍ନେଙ୍କ ସହିତ 13 ଜଣ ପୁରୁଷ ଓ 11 ଜଣ ମହିଳା ମନ୍ତ୍ରୀଙ୍କୁ ନେଇ ମୋଟ 37 ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ କରିବା ପରେ କାନାଡ଼ାର ନୂତନ ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ତାଙ୍କ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର କେବେ ବି ଅଂଶ ହେବ ନାହିଁ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି କାନାଡ଼ା ମୂଳତଃ ଗୋଟିଏ ସ୍ୱତନ୍ତ୍ର ଦେଶ। ଯୁକ୍ତରାଷ୍ଟ୍ର ଆମେରିକା ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ କାନାଡ଼ା ଉପଯୁକ୍ତ ସମ୍ମାନ ଆଶା କରେ ବୋଲି ସେ କହିଛନ୍ତି। ଶ୍ରୀ କାର୍ନେ କହିଛନ୍ତି କାନାଡ଼ାର ସାର୍ବଭୌମତ୍ୱ ପ୍ରତି ଶ୍ରୀ ଟ୍ରମ୍ପ ସମ୍ମାନ ଦେଲେ ସେ ତାଙ୍କୁ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏବେ ୱାଶିଂଟନ୍ ଗସ୍ତ କରିବାର ତାଙ୍କର କୌଣସି ଯୋଜନା ନଥିବା ଶ୍ରୀ କାର୍ନେ କହିଛନ୍ତି। ତେବେ ଆସନ୍ତା କିଛିଦିନ ଭିତରେ ସେ ୟୁରୋପ ଗସ୍ତ କରିବେ। ଶ୍ରୀ କାର୍ନେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଓ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କୋର୍ ଷ୍ଟାର୍ମନ୍ଙ୍କୁ ସାକ୍ଷାତ କରିବେ। ଶ୍ରୀ କାର୍ନେ ଆସନ୍ତା କିଛିଦିନ ମଧ୍ୟରେ କାନାଡ଼ାରେ ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। 2008 କାନାଡ଼ା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଥିବାବେଳେ ଶ୍ରୀ କାର୍ନେ ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ସମାଧାନ କରିଥିଲେ। ପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡର ମୁଖ୍ୟ ଥିବାବେଳେ ସେ ବ୍ରେକ୍ସିଟ୍ ସମସ୍ୟାର ସଫଳ ପରିଚାଳନା କରିଥିଲେ। ତେଲଙ୍ଗାନା ଶ୍ରୀ ସାଇଲାମ ଲେଫ୍ଟ ବ୍ୟାଙ୍କ କେନାଲ ଏସ୍ଏଲ୍ବିସି ଟନେଲ୍ରେ ଫସି ରହିଥିବା 7 ଉଦ୍ଧାର ପାଇଁ ଚାଲିଥିବା ଅଭିଯାନ ଜୋରଦାର କରାଯାଇଛି। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ଏକ ହାଇଡ୍ରୋଲିକ୍ ରୋବୋଟ୍କୁ ମୁତୟନ କରାଯାଇଛି। ଏହି ଅଭିଯାନରେ ବିଭିନ୍ନ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ଗତମାସ 22 କାର୍ଯ୍ୟରତ ଇଞ୍ଜିନିୟର ଓ ଶ୍ରମିକଙ୍କ ସମେତ 8 ଏସ୍ଏଲ୍ବିସି ଟନେଲ୍ ମଧ୍ୟରେ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ପୂର୍ବରୁ ଉଦ୍ଧାର କରାଯାଇଛି। ଛତିଶଗଡ଼, ଝାଡ଼ଖଣ୍ଡ, ବିଦର୍ଭ, ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଆଜି ଓ ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ଏବଂ କଚ୍ଛ ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ତାତି ଅନୁଭୂତ ହେବ। ଦୁଇଦିନ ମଧ୍ୟରେ ତାପମାତ୍ରା ଆଉ 2-3 ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବଲ୍ଟିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆସନ୍ତା 2 ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବରଫପାତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏବଂ ପୂର୍ବ ଉତ୍ତରପ୍ରଦେଶର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆମେରିକା ମଧ୍ୟସ୍ଥତାରେ ୟୁକ୍ରେନ୍ରେ 30 ପାଇଁ ଯୁଦ୍ଧବିରତି ପ୍ରସ୍ତାବକୁ ରୁଷ ଗ୍ରହଣ କରିବାକୁ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ଆହ୍ୱାନ କରିଛନ୍ତି। ରୁଷ ଏ ବାବଦରେ ବିଳମ୍ବ କରୁଥିବା ନେଇ ଶ୍ରୀ ମାକ୍ରନ୍ ସମାଲୋଚନା କରିଛନ୍ତି। ୟୁକ୍ରେନ୍ରେ ଯୁଦ୍ଧ ପରିସ୍ଥିତି ତୁରନ୍ତ ଶେଷ ହେବା ପାଇଁ ଶ୍ରୀ ମାକ୍ରନ୍ ଆହ୍ୱାନ କରିଛନ୍ତି। ଏହି ଅବସରରେ ଶ୍ରୀ ମାକ୍ରନ୍ ୟୁକ୍ରେନ୍ ପ୍ରତି ତାଙ୍କ ଦେଶର ସହଯୋଗକୁ ଆଉଥରେ ଦୋହରାଇଛନ୍ତି। ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ୟୁକ୍ରେନ୍ରେ 30 ପାଇଁ ଆମେରିକା ପକ୍ଷରୁ ଦିଆଯାଇଥିବା ଯୁଦ୍ଧବିରତି ପ୍ରସ୍ତାବକୁ ନିଃସର୍ତ୍ତ ଗ୍ରହଣ କରିଥିବା କହିଛନ୍ତି। ତେବେ ଏ କ୍ଷେତ୍ରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଭୂମିକାକୁ ନେଇ ସେ ସତର୍କ କରାଇଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବୟସଜନିତ ଠକାମିକୁ ରୋକିବା ସହିତ ଉପଯୁକ୍ତ ଖେଳାଳି ଚୟନ ଓ ନିରପେକ୍ଷ ପ୍ରତିଯୋଗିତା ସୁନିଶ୍ଚିତ କରିବା ଲାଗି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ ସମସ୍ତ ଅଂଶୀଦାର ଓ ଜନସାଧାରଣଙ୍କଠାରୁ କ୍ରୀଡ଼ା କ୍ଷେତ୍ରରେ ବୟସଜନିତ ଠକାମି ରୋକିବା ଲାଗି ହେବାକୁ ଥିବା ଜାତୀୟ କୋଡ୍ ଚିଠା ପ୍ରସ୍ତୁତ କରିବାକୁ ମତାମତ ଆହ୍ୱାନ କରିଛି। ପ୍ରସ୍ତାବିତ କୋର୍ଟରେ ବୟସ ଲୁଚାଇବା ଓ ଭୁଲ ବୟସ ପ୍ରଦାନ କରିବା କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ସମସ୍ତ ଅଂଶୀଦାର ଓ ଜନସାଧାରଣ ଚଳିତ ମାସ 31 ମଧ୍ୟରେ ସେମାନଙ୍କର ମତାମତ ଦେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ୱାନ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଉପଗ୍ରହ ପ୍ରକ୍ଷେପଣ ମାଧ୍ୟମରେ ପାଖାପାଖି 143 ଆମେରିକୀୟ ଡଲାର ବୈଦେଶିକ ମୁଦ୍ରା ରାଜସ୍ୱ ସଂଗ୍ରହ କରିଛି। ମହାକାଶ ବିଭାଗ କହିଛି ଗତ ଦଶନ୍ଧି ମଧ୍ୟରେ ଇସ୍ରୋ ବାଣିଜ୍ୟିକ ଭିତ୍ତିରେ ମୋଟ 393 ବିଦେଶୀ ଉପଗ୍ରହ ଏବଂ 3 ଭାରତୀୟ ଉପଗ୍ରହର ସଫଳ ପ୍ରକ୍ଷେପଣ କରିଛି। ଜାନୁଆରୀ 2015 ଡିସେମ୍ବର 2024 ମଧ୍ୟରେ ଏହି ଉପଗ୍ରହଗୁଡ଼ିକୁ ଇସ୍ରୋର ପିଏସ୍ଏଲ୍ଭି, ଏଲ୍ଭିଏମ୍3 ଏବଂ ଏସ୍ଏସ୍ଏଲ୍ଭି ପ୍ରକ୍ଷେପଣ ଯାନ ମାଧ୍ୟମରେ ସଫଳତାର ସହ ଉତ୍କ୍ଷେପଣ କରାଯାଇଥିଲା। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ମୁମ୍ବାଇର ବାରବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ 47 ଗୁଜରାଟ ଜାଏଣ୍ଟସ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ସର୍ବାଧିକ 10 ପଏଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଫାଇନାଲ୍ରେ ପହଞ୍ଚିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଆସାମରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ଙ୍କୁ ଫେରାଇ ଆଣିବା ପାଇଁ କ୍ରିଉ 10 ଅଭିଯାନ ଆରମ୍ଭ। ଆଜି ପାଳନ କରାଯାଉଛି ବିଶ୍ୱ ଖାଉଟି ଅଧିକାର ଦିବସ। ମାର୍କ କାର୍ନେ କାନାଡ଼ାର ନୂତନ ପ୍ରଧାନମନ୍ତ୍ରୀ ଭାବେ କଲେ ଶପଥ ଗ୍ରହଣ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ଫାଇନାଲ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।